ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ସାରା ରାଜ୍ୟ ଉଷ୍ଣାକିଥି ପାଳନ କରାଯାଇଛି ଓଡ଼ିଶା ଦିବସ। ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ରାଜ୍ୟ ଆଉ ଦୁଇ ହପ୍ତା ଭିତରେ ଲାଗୁ ହେବା ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ପାଲିତ ହେଲା ପୁଲିସ ପ୍ରତିଷ୍ଠା ଦିବସ। ସମାଜର ଦୁର୍ବଳ ମହିଳା ଆଉ ଛୁଆମାନଙ୍କୁ ସେବା ଯୋଗାବାର ପୁଲିସର ପ୍ରାଥମିକ କର୍ତ୍ତବ୍ୟ ଆଏ କହିଲେ ପୁଲିସ ମହାନିର୍ଦ୍ଦେଶକ। ଆଉ ରାଜ୍ୟ ଆଷ୍ଠାନୁମୂଲ ହେଲା ପୋଷଣ ଅଭିଯାନ। ଏଥର ପୁରା ଖବର। ସାରା ରାଜ୍ୟ ଆଜି ବଡ଼ା ଉଷ୍ଣାକିଥି ଓଡ଼ିଶା ଦିବସ ପାଳନ କରାଯାଇଛି। 1936 ଏପ୍ରିଲ ମାସର ଆଜିର ଦିନେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ପୁନର୍ଗଠିତ ହୋଇଥିଲା। ସବୁ ଓଡ଼ିଆମାନଙ୍କ ଲାଗି ଆଜି ଗର୍ବ ଆଉ ଗୌରବର ଦିନ ଆଏ। ପୃଥିର 20 ସମୃଦ୍ଧ ସଭ୍ୟ ଆଉ ସୃଜନଶୀଲ ଭାଷା ଭିତରୁ ଓଡ଼ିଆ ଭାଷାର ଗୋଟିଏ ଖାସ୍ ପରିଚୟ ରହିଛି। ଓଡ଼ିଆ ଭାଷା ତାର କଳା ସଂସ୍କୃତି ଐତିହ୍ୟ ଆଉ ଭାସ୍କର୍ଯ୍ୟ ଥି ଭରପୁର ଇତିହାସକେ ନେଇକରି ସାରା ପୃଥିବୀ ନାଁ କରିଛି। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରବାର ଥି ଉତ୍କଳ ଗୌରବ ମଧୁସୂଦନ ଦାସ ଆଉ ଉତ୍କଳମଣି ଗୋପବନ୍ଧୁ ଦାସଙ୍କଠାନୁ ମୂଲ କରିକି ସ୍ୱଭାବ କବି ଗଙ୍ଗାଧର ମେହେର କର୍ମବୀର ଗୌରୀଶଙ୍କର ରାୟଙ୍କର ତକ୍ ମହାନ ବ୍ୟକ୍ତିତ୍ୱମାନଙ୍କର ଓଡ଼ିଆ ଭାଷା ସାହିତ୍ୟ ସହିତ ଗୋଟିଏ ଖାସ୍ ରାଜ୍ୟ ଗଠନ ଥି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। 1954 ଥି ଭାଷା ଆଇନ ସଂଶୋଧିତ ହୋଇକରି ଓଡ଼ିଆ ଭାଷା ସରକାରୀ ଭାଷାର ମାନ୍ୟତା ପାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ଓଡ଼ିଶାର ଇତିହାସ ସାହିତ୍ୟ ଆଉ ସଙ୍ଗୀତକେ ନେଇକରି ଦେଶ ଗର୍ବିତ ଆଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ସାମାଜିକ ଗଣମାଧ୍ୟମ ଜରିଏ ପ୍ରଧାନମନ୍ତ୍ରୀ କହିଛନ୍, ଇ ଦିବସ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଲାଗି ଗୋଟିଏ ଉପଯୁକ୍ତ ସମ୍ମାନ ଆଏ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମ ଜରିଏ ଓଡ଼ିଶାର ଭାଇ ବୁହେନ ଆଉ ପୃଥିର ଚାରିକୁତିନ ଓଡ଼ିଆ ସଂସ୍କୃତି ଆଉ ଐତିହ୍ୟର ପ୍ରଚାର ପ୍ରସାର କରୁଥିବା ଓଡ଼ିଆମାନଙ୍କୁ ଓଡ଼ିଶା ଦିବସର ଶୁଭକାମନା ଜଣାଇଛନ୍। କଟକ ଜିଲ୍ଲା ସତ୍ୟଭାମାପୁର ମଧୁସୂଦନ ଦାସଙ୍କର ଜନ୍ମପୀଠନ ଆଜି ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ହୋଇଯାଇଛି। କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଆଜି ହେଉଛି ଓଡ଼ିଆ ଅସ୍ମିତାର ଦିନ ବୋଲି କହିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ମଧୁସୂଦନ ଦାସଙ୍କର ଜନ୍ମପୀଠ ସମନ୍ୱିତ ବିକାଶ ପ୍ରକଳ୍ପର ନିହି ପକାଇଛନ୍। ସେନ୍ତା ନୂଆଦିଲ୍ଲୀ ସହିତ ଦେଶର ଭିନ୍ ଭିନ୍ ସହରରେ ଆଜି ଓଡ଼ିଶା ଦିବସ ପାଳିତ ହୋଇଯାଇଛି। ସମ୍ବଲପୁର ଜିଲ୍ଲା ପ୍ରେକ୍ଷାଳୟଠାରେ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦର ଅତିରିକ୍ତ ଜିଲ୍ଲାପାଳ ମହାନଗର ନିଗମ ଆୟୁକ୍ତ ପ୍ରମୁଖ ଯୋଗ ଦେଇକରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ବରପୁତ୍ରମାନଙ୍କୁ ଶ୍ରୋତା କରିଥିଲେ। ସୁବର୍ଣ୍ଣପୁରଠାରେ ଆଜି ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ଆଉ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଅନ୍ୟା ଦାସ କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଓଡ଼ିଶା ପ୍ରଦେଶ ଗଠନଟି ବର୍କସ ଭୂମିକା ନେଇଥିବା ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାବାର ସହିତ ଜିଲ୍ଲାର ବିକାଶ ବାବଦେ ଆଲୋଚନା କରିଥିଲେ। ସେନ୍ତା ବୌଦ୍ଧ ଜିଲ୍ଲା ଟାଉନ୍ ହଲ୍ଠାରେ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମହାପୁରୁଷମାନଙ୍କର ପ୍ରତିମୂର୍ତ୍ତିନ ମାଲ୍ୟାର୍ପଣ କରିଥିଲେ। ଦେବଗଡ଼ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟଠାରେ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳନ ଅବସରରେ ଗୋଟିଏ ସାଧାରଣ ସଭା ହୋଇଯାଇଛି। କାର୍ଯ୍ୟକ୍ରମଟି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏ ଅବସରରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି। ରାଜ୍ୟ ଆଜି ଓଡ଼ିଶା ଦିବସ ପାଳନ ସହିତ ଓଡ଼ିଆ ପକ୍ଷ ପାଳନ ମୂଲ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇକରି କହିଛନ୍, ଇ ପକ୍ଷର ଫି ମୁହୂର୍ତ୍ତ ଓଡ଼ିଆମାନଙ୍କ ଲାଗି ସ୍ୱାଭିମାନ ସଂସ୍କୃତି ପରମ୍ପରା ଆଉ ଅସ୍ମିତାକେ ନେଇକରି ପ୍ରେରଣାର ସମୟ ହେଉ। ଓଡ଼ିଆ ପରବ ହେଉଛି ଆମର ଭାଷା ସାହିତ୍ୟ ଖାନପାନ ପିନ୍ଧନ ଉଢ଼ନ ନାଚଗୀତ ଆଉ ସଂସ୍କୃତି ଉତ୍ସବ। 1936 ବେଲ୍କେ ଖଣଖଣ ହୋଇକରି ଥିବା ଓଡ଼ିଶାକେ ଏକଜୁଟ କରବାର୍ ଲାଗି ଯେନ୍ ମହାପୁରୁଷମାନେ ତ୍ୟାଗ ଆର୍ ବଳିଦାନ ଦେଇଥିଲେ ସେମାନଙ୍କୁ ଶ୍ରୋତା କରବାର ଆଉ ସମ୍ମାନ ଦେବାର ଆମର ନୈତିକ ଦାୟିତ୍ୱ ଆଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଓଡ଼ିଆ ଭାଷା ଆଉ ସଂସ୍କୃତିକେ ନୀତିଦିନିଆ ଜୀବନର ଅଂଶ କରିକିରି ସ୍ୱାଭିମାନୀ ଓଡ଼ିଶା ଗଠନ ଲାଗି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍। ଓଡ଼ିଆ ପକ୍ଷର 2 ଦିନେ ଆଇବାକାଲ ସାରା ରାଜ୍ୟ ବିଦ୍ୟାଳୟମାନଙ୍କେ ଖଡ଼ିଛୁଆଁ ଆଉ ପ୍ରବେଶ ଉତ୍ସବ ପାଳନ କରାଯିବା। ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଯୋଜନା ଆଇବା 2 ଭିତରେ ରାଜ୍ୟ ଲାଗୁ କରାଯିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଘୋଷଣା କରିଛନ୍। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଜନ୍ମପୀଠ କଟକ ସତ୍ୟଭାମାପୁରଠାରେ ହୋଇଥିବା ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହଟି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍, ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଯୋଜନା ଲାଗୁ ହେଲେ ରାଜ୍ୟର ପାଖାପାଖି 3,52,00,000 ଲୋକ ଲାଭ ପାଇବେ।
ସାରା ଓଡ଼ିଶାର 3,52,00,000 ଲୋକଙ୍କୁ ଆମେ ଏ ଆୟୁଷ୍ମାନ କାର୍ଡ ସମସ୍ତଙ୍କୁ ଦେବୁ, ଯେଉଁଥିରେ ସାରା ଭାରତ ବର୍ଷର ଯେତେ ପ୍ରାଇଭେଟ ହସ୍ପିଟାଲ ଅଛି, ଓଡ଼ିଶାର ସରକାରୀ ପ୍ରାଇଭେଟ ହସ୍ପିଟାଲ ସମସ୍ତଙ୍କୁ ମିଶାଇ 29,000 ଡାକ୍ତରଖାନାରେ ଚିକିତ୍ସା ସେବା, ଏହା ମାଧ୍ୟମରେ ଆପଣମାନଙ୍କୁ ମାଗଣାରେ ପୁରୁଷମାନଙ୍କୁ 5 ଲକ୍ଷ ମହିଳାମାନଙ୍କୁ 10 ଲକ୍ଷ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଯେତେବେଳେ ଆୟୁଷ୍ମାନ ବୟବନ୍ଦନା ଯୋଜନା କାର୍ଯ୍ୟକାରୀ କରାଯିବ ଯେଉଁମାନେ 70 ବର୍ଷରୁ ଅଧିକ ସମସ୍ତ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ମଧ୍ୟ ମାଗଣା ସ୍ୱାସ୍ଥ୍ୟ ସେବା ମଧ୍ୟ ଯୋଗାଇ ଦେବାର ବ୍ୟବସ୍ଥା ମଧ୍ୟ ଆମ ସରକାର କରୁଛନ୍ତି।
ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସମାଜର ଦୁର୍ବଳ ଅବହେଳିତ ମହିଳା ଆଉ ଶିଶୁମାନଙ୍କୁ ଉଚିତ ସେବା ଯୋଗାଇବା ପୁଲିସର ପ୍ରାଥମିକ କର୍ତ୍ତବ୍ୟ ଆଏ ବୋଲି ଓଡ଼ିଶା ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍। କଟକ ବକ୍ସିବଜାର ପୁଲିସ ପଡ଼ିଆଠାରେ ଓଡ଼ିଶା ପୁଲିସର 90 ନମ୍ବର ପ୍ରତିଷ୍ଠା ଦିବସ ସମାରୋହଠି ଶ୍ରୀ ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଇଟା କହିଛନ୍। ପ୍ରବାସୀ ଭାରତୀୟ ଦିବସ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ବେଲକେ ଶାନ୍ତି ଶୃଙ୍ଖଳା ବଜାୟ ରଖବାର ରାଜ୍ୟ ମାଓ ଦମନ ଅଭିଯାନ ବାବଦେ ଆରକ୍ଷୀ ମହାନିର୍ଦ୍ଦେଶକ ପୁଲିସ ବାହିନୀର ପ୍ରଶଂସା କରିଛନ୍। ଏହି ଅବସରରେ ଶ୍ରୀ ଖୁରାନିଆ ପରେଡ୍ର ଅଭିବାଦନ ଗ୍ରହଣ କରିକରି ଉଲ୍ଲେଖନୀୟ ପୁଲିସ ସେବା ଲାଗି ବିଭାଗର ଅଧିକାରୀ ଆଉ କର୍ମଚାରୀମାନଙ୍କୁ ପୁରସ୍କୃତ କରିଛନ୍। ସମ୍ବଲପୁରଠାରେ ପୁଲିସ ପ୍ରତିଷ୍ଠା ଦିବସ ପାଳନ ଉତ୍ସବଠି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଯୋଗ ଦେଇକରି ପୁଲିସ ସେବାଠି ଉତ୍କୃଷ୍ଟ କାମ କରିଥିବା ଅଧିକାରୀ ଆଉ କର୍ମଚାରୀମାନଙ୍କୁ ସମ୍ମାନିତ କରିଛନ୍। କଳାହାଣ୍ଡିଠାରେ ହୋଇଥିବା ପୁଲିସ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମଠି ଆରକ୍ଷୀ ଅଧୀକ୍ଷକ ନାଗରାଜ ଦେବ୍ରକୋଣ୍ଡା ଯୋଗ ଦେଇକରି ମିଲିତ ପରେଡ୍ର ଅଭିବାଦନ ଗ୍ରହଣ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ରିଜର୍ଭ ପୁଲିସ ପଡ଼ିଆଠାରେ ହୋଇଥିବା ପୁଲିସ ପ୍ରତିଷ୍ଠା ଦିବସ ସମାରୋହଠି ଆରକ୍ଷୀ ଅଧୀକ୍ଷକ ରାମପ୍ରସାଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ପରେଡ୍ ଅଭିବାଦନ ଗ୍ରହଣ କରିବା ସହିତ ପୁଲିସ ବିଭାଗଟି ସଫଳତା ସହିତ କାମ କରିଥିବା 5 ଜଣ କର୍ମଚାରୀଙ୍କୁ ପୁରସ୍କୃତ କରିଥିଲେ। ବୌଦ୍ଧ ଜିଲ୍ଲା ପୁଲିସ ଆଉ 5 ନମ୍ବର ଆଇଆର୍ବି ବାଟାଲିୟନ ତରଫ ପୁଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମିଲିତ ପରେଡ୍ର ଅଭିବାଦନ ଗ୍ରହଣ କରିଥିଲେ। ଦେବଗଡ଼ ଜିଲ୍ଲା ରିଜର୍ଭ ପୁଲିସ ପଡ଼ିଆଠାରେ ଓଡ଼ିଶା ପୁଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଠି ଆରକ୍ଷୀ ଅଧୀକ୍ଷକ ଅନିଲ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଭଲ ପ୍ରଦର୍ଶନ କରିଥିବା ବିଭାଗର ଅଧିକାରୀ ଆଉ କର୍ମଚାରୀମାନଙ୍କୁ ପୁରସ୍କୃତ କରିଥିଲେ। ରାଜ୍ୟ ଆଇଷ୍ଠାନୁ ପୋଷଣ ଅଭିଯାନ ମୂଲ ହୋଇଛି। 9 ଆଉ 10 କ୍ଲାସ ଛାତ୍ରଛାତ୍ରୀମାନଙ୍କୁ ଭିଲ୍ ଆଇଷ୍ଠାନୁ ମଧ୍ୟାହ୍ନ ଭୋଜନ ଯୋଜନାଠି ସାମିଲ କରାଯାଇଛି। ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନବରଙ୍ଗପୁର ଜିଲ୍ଲା ଉମରକୋଟ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଆଉ ସ୍ୱାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍। ବିଦ୍ୟାଳୟମାନଙ୍କେ ପଢ଼ୁଥିବା ଛୁଆମାନଙ୍କୁ ପୋଷଣ ଭରପୁର ମଡ଼ିଆ ଲଡ଼ୁ ଦେବାର ମୂଲ କରାଯାଇଛି। ହପ୍ତାକ 3 ଦିନ ଏହି ପୋଷଣ ଲଡ଼ୁ ଦିଆଯିବା। ତାର ସହିତ ପୋଷଣଯୁକ୍ତ ଖାଦ୍ୟ ହିସାବରେ ହପ୍ତାକ ଆଉ 3 ଲେଖା ଅଣ୍ଡା ଭିଲ୍ ମଧ୍ୟାହ୍ନ ଭୋଜନଠି ଦିଆଯିବା। ନୂଆପଡ଼ା ସହରରେ ଜିଲ୍ଲା ପ୍ରତିଷ୍ଠା ଦିବସ ଆଉ ମାରାଗୁଡ଼ା ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଆଜି ସହରରେ ଗୋଟିଏ ସାଂସ୍କୃତିକ ଶୋଭାଯାତ୍ରା ହୋଇଥିଲା। ଶୋଭାଯାତ୍ରାଠି ଜିଲ୍ଲାପାଳ ମଧୁସୂଦନ ଦାସ ଆରକ୍ଷୀ ଅଧୀକ୍ଷକ ଜି ଆର୍ ରାଘବେନ୍ଦ୍ର ଆର୍ ଆଘର ସାଂସଦ ବସନ୍ତ କୁମାର ପଣ୍ଡାଙ୍କ ସହିତ ବହୁତ ସିଆନ୍ସୁଜନ ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲା ସର୍କିଟ୍ ହାଉସ୍ଠାରେ ଆଜି ପଞ୍ଚାୟତିରାଜ ଆଉ ପାନୀୟ ଜଳ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ଦାସ ଜିଲ୍ଲାନ ଚାଲିଥିବା ବିଭାଗର ଉନ୍ନୟନ କାମର ସମୀକ୍ଷା କରିଛନ୍। ସମୀକ୍ଷା ବୈଠକଟି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ସହିତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଆଇବା 24 ଘଣ୍ଟା ଭିତରେ କଳାହାଣ୍ଡି ନୂଆପଡ଼ା ବଲାଙ୍ଗୀର ବୌଦ୍ଧ ସହିତ 10 ଜିଲ୍ଲାନ ଘଡ଼ଘଡ଼ି ସାଙ୍ଗେ ସାମାନ୍ୟ ବର୍ଷା ଆର୍ 30 ରୁ 40 କିଲୋମିଟର ବେଗେ ପବନ ବୋହିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଇବା 5 ଦିନ ତକ ତାତିଥି କେନ୍ସି ପରିବର୍ତ୍ତନ ନାଇଁ ହୁଏ। ଆଜ ରାଇଜର ପାଖାପାଖି ସବୁ ସହର ତାତି 40 ଡିଗ୍ରୀ ତଲେ ରହିଥିଲା। ସାରା ରାଜ୍ୟ ଉଷ୍ଣାକିଥି ପାଳନ କରାଯାଇଛି ଓଡ଼ିଶା ଦିବସ। ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ରାଜ୍ୟ ଆଉ 2 ହପ୍ତା ଭିତରେ ଲାଗୁ ହେବା ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ପାଳିତ ହେଲା ଓଡ଼ିଶା ପୁଲିସ ପ୍ରତିଷ୍ଠା ଦିବସ। ସମାଜର ଦୁର୍ବଳ ମହିଳା ଆଉ ଛୁଆମାନଙ୍କୁ ସେବା ଯୋଗାଇବା ପୁଲିସର ପ୍ରାଥମିକ କର୍ତ୍ତବ୍ୟ ଆଏ କହିଲେ ପୁଲିସ ମହାନିର୍ଦ୍ଦେଶକ। ଆଉ ରାଜ୍ୟ ଆଇଷ୍ଠାନୁ ମୂଲ ହେଲା ପୋଷଣ ଅଭିଯାନ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।